ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶା ପାଇଁ 4,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 19 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ରାଜ୍ୟରେ 5,000 କୋଟି ଟଙ୍କାର ବାଇପାସ୍ ପ୍ରକଳ୍ପ ସମ୍ପର୍କରେ କଲେ ଘୋଷଣା। ଓଡ଼ିଶା ବିଧାନସଭାର କାର୍ଯ୍ୟଶୈଳୀକୁ ଅନୁକରଣ କରିବ ଦିଲ୍ଲୀ ବିଧାନସଭା, କହିଲେ ଦିଲ୍ଲୀ ବିଧାନସଭା ବାଚସ୍ପତି। ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି। ରାଜ୍ୟର ବିକାଶ ପାଇଁ 4 ବିଶ୍ୱସ୍ତରୀୟ ଭିତ୍ତିଭୂମି, ଜଳ, ଶକ୍ତି, ଗମନାଗମନ ଓ ଯୋଗାଯୋଗ ଜରୁରୀ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆଜି ଅପରାହ୍ନରେ 4,173 କୋଟି ଟଙ୍କାର 19 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରି ଶ୍ରୀ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ 2,00,000 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଗାମୀ 2 ବର୍ଷରେ 3,00,000 କୋଟି ଟଙ୍କାର ପ୍ରକଳ୍ପ ଶେଷ କରାଯିବ, ଯାହାଦ୍ୱାରା ଓଡ଼ିଶାର ରାସ୍ତାଗୁଡ଼ିକ ଆମେରିକା ରାଜପଥର ସମତୁଲ ହୋଇପାରିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।
लिट्टी बेड़ा से रांची तक केवल 2 में जाना संभव होगा, अभी 5 लगते हैं, 3 का समय बचेगा। राउरकेला, संबलपुर, अंगुल से जमशेदपुर, बोकारो, धनबाद के लिए हाई स्पीड कनेक्टिविटी इसके कारण मिलेगी। इसके साथ साथ कटक, अंगुल, संबलपुर 4 लेन इकोनॉमिक कॉरिडोर 5,000 करोड़ का है, 262 किलोमीटर, ये जोन 2025 तक पूरा हो जाएगा। कटक से संबलपुर 4 में आपका प्रवास हो जाएगा, अभी 8 लगते हैं, 4 का समय बच जाएगा।
ଏହି ଅବସରରେ ଶ୍ରୀ ଗଡ଼କରୀ ସିଆର୍ଆଇଏଫ୍ ପାଣ୍ଠି ବାବଦରେ 800 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଭଳି ପ୍ରାୟ 5,000 କୋଟି ଟଙ୍କାର ବାଇପାସ୍ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶାର ବିକାଶରେ ଏକ ନୂତନ ଫର୍ତ୍ତ ଯୋଡ଼ି ହୋଇଛି, ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାଜ୍ୟରେ ଯୋଗାଯୋଗ ସୁଦୃଢ଼ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ପୁରୀ 8 ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିଭଳି କୋଷ୍ଟାଲ ହାଇୱେକୁ 4 ବିଶିଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା କହିଛନ୍ତି।
ସ୍ୱତନ୍ତ୍ର ଭାବରେ କିଛି ପ୍ରସ୍ତାବ ମୁଁ ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛି, ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହେଉଛି ଭୁବନେଶ୍ୱରରୁ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ପୁରୀ ଶ୍ରୀକ୍ଷେତ୍ରକୁ ଯିବା ପାଇଁ। ସାରା ଭାରତ ବର୍ଷରୁ, ବିଶ୍ୱରୁ ଅନେକ ଭକ୍ତ, ଅନେକ ଶ୍ରଦ୍ଧାଳୁ ଏଠି ଆସୁଛନ୍ତି, ଏବଂ ସେଥିପାଇଁ ଇଏ ଯେଉଁ 4 ରାସ୍ତା ଅଛି ତାହା 6 ପ୍ରସ୍ତାବ ଅଛି। ମୁଁ ସେଥିରେ ଆଉ ଟିକେ ଯୋଡ଼ିକରି 6 ନୁହଁ, 4 ସିଧାସଳଖ ଭାବରେ 8 ରାସ୍ତା ହେବା ପାଇଁ ମାନ୍ୟବର ନୀତିନ ଗଡ଼କରୀ ମହାଶୟଙ୍କୁ ପ୍ରସ୍ତାବ ରଖୁଛି।
ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଡକ୍ଟର ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। ଡକ୍ଟର ମହତାବଙ୍କ ସ୍କୃତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍କର୍ଷ କେନ୍ଦ୍ର ଗଠନ, ଭୁବନେଶ୍ୱର, ହୀରାକୁଦ ଓ ହଦଗଡ଼ଠାରେ ମହତାବ ସ୍କାରକୀ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ। ଦିଲ୍ଲୀ ବିଧାନସଭା ଓଡ଼ିଶା ବିଧାନସଭାର କାର୍ଯ୍ୟଶୈଳୀକୁ ଅନୁକରଣ କରିବ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଦିଲ୍ଲୀ ବିଧାନସଭା ବାଚସ୍କତି ବିଜେନ୍ଦର ଗୁପ୍ତା କହିଛନ୍ତି। ବାଚସ୍କତି ବିଜେନ୍ଦର ଗୁପ୍ତା, ଉପବାଚସ୍କତି ମୋହନ ସିଂ ବିଷ୍ଟଙ୍କ ସମେତ ଆଜି ଏକ 7-ଜଣିଆ ଦଳ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି। ଏହି ଅବସରରେ ଏହି ଦଳ ବାଚସ୍କତି ସୁରମା ପାଢ଼ୀଙ୍କ ସହ କାଗଜବିହୀନ ବିଧାନସଭା କାର୍ଯ୍ୟାବଳୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ବିଧାନସଭା ଆଲୋଚନା, ତଥ୍ୟ ଏବଂ ନିଷ୍ପଭିଗୁଡ଼ିକ ଯଥାଶୀଘ୍ର ଲୋକଙ୍କ ପାଖରେ ପହଞ୍ଚ ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ମାସିକ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ସିପାହୀମାନଙ୍କ ମାସିକ ପାରିଶ୍ରମିକ 30,000-45,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ନାୟକ ଓ ହାବିଲଦାରଙ୍କ ପାରିଶ୍ରମିକ 32,000-50,000, ଜୁନିୟର କମିଶନ ଅଫିସରଙ୍କ ପାରିଶ୍ରମିକ 40,000-55,000କୁ ବୃଦ୍ଧି କରାଯାଇଛି। ସୂଚନା ଅନୁସାରେ ଷ୍ଟ୍ରାଇକିଂ ଫୋର୍ସରେ ସେବାନିବୃତ୍ତ ସେନା କର୍ମଚାରୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି। ରାଜ୍ୟର ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁଦୃଢ଼ କରିବା ପାଇଁ ଟ୍ରାଫିକ୍ ଶାଖାରେ 2000 ନୂତନ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି। ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ 70 ନୂତନ ପଦବୀ ସହ ଜିଲ୍ଲାସ୍ତରରେ 1930 ପଦବୀ ସୃଷ୍ଟି କରାଯାଇଛି। ଏହି ପଦବୀ ଫଳରେ ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବା ସହ ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶା ବ୍ୟକ୍ତ କରିଛନ୍ତି। ୱେଭ୍ଏକ୍ସ 2025 ଅଧିକ ଅଂଶଗ୍ରହଣକାରୀ ଓ ଅଭିନବତାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଯୋଗ୍ୟତା ମାନଦଣ୍ଡ ସମ୍ପ୍ରସାରଣ କରାଯାଇଛି। ଏହାସହ ଆବେଦନର ସମୟସୀମାକୁ ଚଳିତ ମାସ 21 ପର୍ଯ୍ୟନ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ମାନଦଣ୍ଡରେ 2020 ବା ପରବର୍ତ୍ତୀ ଷ୍ଟାର୍ଟଅପ୍ଗୁଡ଼ିକ ଏଥିରେ ଅଂଶଗ୍ରହଣ କରିପାରିବେ। ମନୋନୀତ ଷ୍ଟାର୍ଟଅପ୍ଗୁଡ଼ିକ କ୍ଲୋଜ୍ ରୁମ୍ ପିଚିଂ ଅଧିବେଶନ ଶୀର୍ଷ ଭେଞ୍ଚର କ୍ୟାପିଟାଲ୍ ସଂସ୍ଥା ମାଧ୍ୟମରେ ସ୍ଥାନ ପାଇବେ। ଏହାଦ୍ୱାରା ବିଶ୍ୱସ୍ତରୀୟ ଅଂଶୀଦାର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ଗଣମାଧ୍ୟମ କମ୍ପାନୀ ସହ ଯୋଗାଯୋଗ ହୋଇପାରିବ। ସୂଚନାଯୋଗ୍ୟ, ମୁମ୍ବାଇରେ ଆସନ୍ତା ମାସ 1-4 ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସର ଆୟୋଜନ କରାଯାଉଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲାର 117 ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ତୀର୍ଥଯାତ୍ରୀମାନେ ଅଯୋଧ୍ୟା ଏବଂ ବାରଣାସୀର ପ୍ରମୁଖ ଧର୍ମସ୍ଥଳୀ ପରିଭ୍ରମଣ କରିବାର କାର୍ଯ୍ୟସୂଚୀ ରହିଛି। ଭଦ୍ରକ ଜିଲ୍ଲା ପରିବହନ ବିଭାଗ ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ଗାଡ଼ି ଚଳାଚଳ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର 7 ବ୍ଲକ ସମେତ 4 ପୌରାଞ୍ଚଳର ପ୍ରମୁଖ ସ୍ଥାନରେ ପରିବହନ ଅଧିକାରୀ ଓ ପୁଲିସ୍ ବିନା ହେଲମେଟ୍ରେ ଗାଡ଼ି ଚଳାଇବା, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଆଦି ଘଟଣାରେ 5 ଉର୍ଦ୍ଧ୍ୱ ଜରିମାନା ଆଦାୟ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ 12 କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସତୀଚୌରାଠାରୁ 12 ଷ୍ଟାଡିୟମ୍ ପର୍ଯ୍ୟନ୍ତ 4 ବିଶିଷ୍ଟ ରାସ୍ତା ପ୍ରଶସ୍ତୀକରଣ, ତ୍ରିଶୁଳିଆ ଛକରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ୍ ନିର୍ମାଣ, ସିଡିଏ ଅଞ୍ଚଳର ରାସ୍ତା ମରାମତି ସମ୍ପର୍କରେ 12 କଟକ ବିଧାୟକ ସମୀକ୍ଷା କରି ଏହାକୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଅନ୍ତର୍ଗତ ମୁଣ୍ଡେରଠାରେ ପୋଷଣ ପକ୍ଷ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜୀବନର ପ୍ରଥମ 1000 ଦିନର ଗୁରୁତ୍ୱ, ହିତାଧିକାରୀ ପଞ୍ଜୀକରଣ ମଡ୍ୟୁଲ୍ର ପ୍ରସାର, ପୁଷ୍ଟିହୀନ ଶିଶୁଙ୍କ ଗୋଷ୍ଠୀଭିତ୍ତିକ ପରିଚାଳନା ଓ ମେଦବହୁଳତାକୁ ପ୍ରତିହତ କରିବା ନିମନ୍ତେ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ଉପରେ ମୁଖ୍ୟ ଜିଲ୍ଲା ପ୍ରକଳ୍ପ ଅଧିକାରୀ ମିନତି ଦାସ ଆଲୋକପାତ କରିଥିଲେ। ଏହି ଅବସରରେ ପୋଷଣ ଖାଦ୍ୟ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ବ୍ଲକ କାର୍ଯ୍ୟାଳୟଠାରେ ଆସନ୍ତା ସୋମବାର ଦିନ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଶିବିରରେ ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଚାହୁଁଥିବା ବ୍ୟକ୍ତିବିଶେଷମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକରଣ କରି ସ୍ଲଟ୍ ବୁକିଂ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀଙ୍କୁ ପରିଚୟପତ୍ର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂତନ ତୃତୀୟ ଲିଙ୍ଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରାଯିବା ପାଇଁ ସମସ୍ତ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପାଣିପାଗ, କାଳବୈଶାଖୀର ପ୍ରଭାବରେ ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ପର୍ଯ୍ୟନ୍ତ କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା 24 ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବା ସହ ଘଣ୍ଟାକରୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା ପାଇଁ 4,000 ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 19 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ରାଜ୍ୟରେ 5,000 ଟଙ୍କାର ବାଇପାସ୍ ପ୍ରକଳ୍ପ ସମ୍ପର୍କରେ କଲେ ଘୋଷଣା। ଓଡ଼ିଶା ବିଧାନସଭାର କାର୍ଯ୍ୟଶୈଳୀକୁ ଅନୁକରଣ କରିବ ଦିଲ୍ଲୀ ବିଧାନସଭା, କହିଲେ ଦିଲ୍ଲୀ ବିଧାନସଭା ବାଚସ୍ପତି। ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର ଏବଂ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା। ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।